ആകാശവാണി. ସମ୍ବାଦ ପଢୁଛନ୍ତି ସୁଚେସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ବିଶ୍ୱରେ ଏକ ସାଂସ୍କୃତିକ ଶକ୍ତି ଭାବରେ ଭାରତକୁ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି. ପିଏମ୍ ସ୍ମାରକୀ ଇ ନିଲାମୀର ସପ୍ତମ ସଂସ୍କରଣରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ. ଶକ୍ତି କ୍ଷେତ୍ର ପ୍ରତି କୃଷିର ବିବିଧତା ଦେଶର ଆବଶ୍ୟକତା ବୋଲି କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ. ଏସୀୟ କ୍ରୀଡ଼ା 2026 ଏବଂ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମାନଦଣ୍ଡ ପ୍ରସ୍ତୁତ କଲା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ. ଏବଂ ଏସିଆ କପ୍ ପୁରୁଷ T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱରେ ଏକ ସାଂସ୍କୃତିକ ଶକ୍ତି ଭାବରେ ଭାରତକୁ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀରେ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ 64ତମ ଜାତୀୟ କଳା ପ୍ରଦର୍ଶନୀ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ଏବଂ ସମାଜକୁ ଅଧିକ ସମ୍ବେଦନଶୀଳ କରିବା ପାଇଁ କଳା ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ. ଭାରତର ଆର୍ଥିକ ପ୍ରଗତି ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି, ଭାରତୀୟ କଳା ନିରନ୍ତର ଭାବେ ବିକଶିତ ହେଉଛି।
इस प्रदर्शनी में प्रदर्शित विविध माध्यमों जैसे कि चित्रकला, मूर्तिकला, ग्राफिक कला, सिरेमिक और फोटोग्राफी से ये स्पष्ट है कि भारतीय कला लगातार विकसित हो रही है और नए आयाम प्रस्तुत कर रहे हैं। हमारे कलाकार अपने विचारों, अपने दृष्टि और अपनी कल्पनाशीलता से एक नए भारत की छवि प्रस्तुत कर रहे हैं।
ଚଳିତ ବର୍ଷ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କୃତିଗୁଡ଼ିକର ବିକ୍ରୟ ପାଇଁ ଲଳିତ କଳା ଏକାଡେମୀ ପ୍ରୋତ୍ସାହନ ପ୍ରଦାନ କରିଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା କଳାକାରମାନଙ୍କର ଆର୍ଥିକ ଉନ୍ନତି ହେବା ସହ ଦେଶର ସୃଜନଶୀଳ ଅର୍ଥନୀତି ମଜବୁତ ହେବ। କଳାକାର ସେମାନଙ୍କ କୃତିର ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ଏକ ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଯୁବବର୍ଗ ଏଥିପାଇଁ ଉତ୍ସାହିତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ସ୍ମାରକୀ ଇ ନିଲାମୀର ସପ୍ତମ ସଂସ୍କରଣରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ଦେଶର ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଏହି ନିଲାମ ପିଏମ୍ ମୋମେଣ୍ଟୋଜ୍ .gov.in ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ନିଲାମରେ ଭାରତର ସଂସ୍କୃତି ଏବଂ ସୃଜନଶୀଳତା ପ୍ରଦର୍ଶନ କରୁଥିବା ବହୁ ଆକର୍ଷଣୀୟ କଳାକୃତି ସାମିଲ ରହିଛି। ଇ ନିଲାମୀ 2025 ସମଗ୍ର ଦେଶରୁ 1300ରୁ ଅଧିକ କଳାକୃତି ପ୍ରଦର୍ଶନ କରାଯିବ। ନିଲାମର ସମସ୍ତ ଆୟକୁ ନମାମି ଗଙ୍ଗେ ପ୍ରକଳ୍ପ ପାଇଁ ବ୍ୟୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ଏହି ସଂସ୍କାରର ଲାଭ ସିଧାସଳଖ ଉପଭୋକ୍ତାଙ୍କ ପାଖରେ ପହଞ୍ଚବ। ଗତ 22 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଜିଏସ୍ଟି ସଂସ୍କାର ମାଧ୍ୟମରେ ଟିକସ ହାର 2 ସ୍ତର 5% ଏବଂ 18% ସୀମିତ ରଖାଯାଇଛି। ବିଭିନ୍ନ ପ୍ରକାର ସାମଗ୍ରୀ ଓ ସେବା ଉପରେ ହୋଇଥିବା ଟିକସ ହ୍ରାସ ନାଗରିକଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛି। ମଧ୍ୟମିତ ଏବଂ ନିମ୍ନ ମଧ୍ୟମିତ ପରିବାରଗୁଡ଼ିକ ପାଇଁ ଅର୍ଥ ସଞ୍ଚୟର ମାର୍ଗ ଉନ୍ମୁକ୍ତ ହୋଇଛି। ସଂରକ୍ଷିତ ପନିପରିବା ଉପରେ ଟିକସ 12%ରୁ 5%କୁ ହ୍ରାସ କରାଯାଇଛି। ପ୍ରକ୍ରିୟାକୃତ ଫଳ ଉତ୍ପାଦ ଉପରେ ଜିଏସ୍ଟି ମଧ୍ୟ 5%କୁ କମାଇ ଦିଆଯାଇଛି। ଏହି ପଦକ୍ଷେପ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ରପ୍ତାନୀ ତ୍ୱରାନ୍ୱିତ ହେବ। ଖର୍ଚ୍ଚ ହ୍ରାସ ପାଇବା ଯୋଗୁଁ ଚାଷ ଓ ଉପଭୋକ୍ତାଙ୍କ ପାଖରେ ଏହାର ସୁଫଳ ପହଞ୍ଚବ। ଜୀବନଧାରଣର ମାନ ସହଜ ହେବା ସହ ସମାଜର ବିଭିନ୍ନ ବର୍ଗ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ ହେବେ। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଟିକସ ହ୍ରାସ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏହାଦ୍ୱାରା ମହିଳା, ଶିଶୁ ଏବଂ ବୟସ୍କ ବର୍ଗ ସିଧାସଳଖ ସୁଫଳ ପାଇପାରିବେ ବୋଲି ଆଶା କରାଯାଉଛି। ସରକାର କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ଅଧୀନରେ 2,82,00,000 ଅଧିକ ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଗ୍ରାମୀଣ ଅଞ୍ଚଳରେ ସମସ୍ତଙ୍କ ପାଇଁ ବାସଗୃହ ପ୍ରଦାନ ପାଇଁ 2016 ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକୁ ରୋଷେଇ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ଥିବା ପକ୍କା ଘର ନିର୍ମାଣରେ ଏହା ସହାୟକ ହୋଇଥିଲା। ଏହା ଦାରିଦ୍ର୍ୟ ହ୍ରାସ, ଜୀବନଧାରଣର ମାନ ବୃଦ୍ଧି ଏବଂ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋହାହିତ କରି ଗ୍ରାମୀଣ ବାସଗୃହ ଉଲ୍ଲେଖନୀୟ ଉନ୍ନତି ଆଣିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମୋଟ 4,12,00,000 ବାସଗୃହ ବଣ୍ଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ 3,85,00,000 ବାସଗୃହକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ 2,82,00,000 ଅଧିକ ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଶକ୍ତି କ୍ଷେତ୍ର ପ୍ରତି କୃଷିର ବିବିଧତା ଦେଶର ଆବଶ୍ୟକତା ବୋଲି ଗୁରୁତ୍ୱାରୋପ କରି କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଇଣ୍ଡିଆ ବାୟୋ ଏନର୍ଜି ଓ ଟେକ୍ ଏକ୍ସପୋର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ଭାରତର ଜନସଂଖ୍ୟାର 75% କୃଷି ଉପରେ ନିର୍ଭରଶୀଳ ଓ ଗ୍ରାମାଞ୍ଚଳରେ ବସବାସ କରନ୍ତି ଏବଂ ଜିଡିପିରେ ସେମାନଙ୍କର ଅବଦାନ 14%। ସେ କହିଛନ୍ତି, ଦାରିଦ୍ର୍ୟ ଏବଂ ବେକାରୀ ଯୋଗୁଁ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ସଠିକ୍ ମୂଲ୍ୟ ମିଳିପାରୁ ନାହିଁ। ଶ୍ରୀ ଗଡ଼କରୀ ଗୁରୁତ୍ୱାରୋପ କରି କହିଛନ୍ତି, ବିଶ୍ୱବଜାର ଚିନି, ମକା, ତେଲ ଏବଂ ସୋୟାବିନ୍ ଭଳି ଫସଲର ମୂଲ୍ୟ ନିର୍ଦ୍ଧାରଣ କରିଥାଏ, ଯାହା ଭାରତୀୟ ଚାଷୀଙ୍କୁ ଦୁର୍ବଳ କରୁଛି। ଶ୍ରୀ ଗଡ଼କରୀ କହିଛନ୍ତି, ଗ୍ରାମୀଣ କୃଷି ଓ ଆଦିବାସୀ ଅର୍ଥନୀତିକୁ ସୁରକ୍ଷା ଦେବାପାଇଁ ଏଭଳି ପଦକ୍ଷେପ ମାଧ୍ୟମରେ କୃଷିକୁ ସମର୍ଥନ କରିବା ଓ ଜୈବ ଶକ୍ତିକୁ ପ୍ରୋହାହିତ କରିବା ଅତ୍ୟନ୍ତ ଜରୁରୀ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ପକ୍ଷରୁ ଇଣ୍ଡିଆ ଏଆଇ ମିଶନ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ।
କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବିପ୍ଳବ ଭାବେ ଉଭା ହୋଇଛି। କେନ୍ଦ୍ର ସରକାର ଗତବର୍ଷ ମାର୍ଚ୍ଚ ମାସରେ 10,300 କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଇଣ୍ଡିଆ ଏଆଇ ମିଶନକୁ ଅନୁମୋଦନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପାଇଁ କୃତ୍ରିମ ବୁଦ୍ଧିମତାକୁ କାର୍ଯ୍ୟକ୍ଷମ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ।
ଆଜ୍ ହମ୍ ଦେଖ ରହେ ହୈଁ ଭାରତ ଏଆଇ ଡେଭଲପମେଣ୍ଟ ଔର ଆଡପ୍ସନ ମେଁ ଆଗେ ରହନେ ୱାଲେ ଦେଶୋ ମେଁ ଶାମିଲ ହୈ। ଇସକେ ବିସ୍ତାର କେ ଲିଏ ସରକାର ନେ ଇଣ୍ଡିଆ ଏଆଇ ମିଶନ କୋ ଲଞ୍ଚ କିଆ ହୈ। ହମ୍ ମେକ AI in India इसके विजन पर काम कर रहे हैं और हमारा उद्देश्य है मेक AI वर्क फॉर इंडिया।
କୃତ୍ରିମ ବୁଦ୍ଧିମତାର ନିରାପଦ ଏବଂ ବିଶ୍ୱସ୍ତ ବ୍ୟବହାରକୁ ସୁନିଶ୍ଚିତ କରିବା ସହିତ ବିଶାଳ କମ୍ପ୍ୟୁଟିଂ କ୍ଷମତା, ନବସୃଜନ କ୍ଷେତ୍ର, ଡାଟାବେସ୍ ବିକାଶ ଏବଂ ଷ୍ଟାର୍ଟଅପ୍କୁ ପ୍ରୋହାହନ ପ୍ରଦାନ କରିବାରେ ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ପ୍ରଯୁକ୍ତି ବିଦ୍ୟାକୁ ଏହା ଗଣତାନ୍ତ୍ରିକୀକରଣ କରିପାରିଛି। ଖୁବ୍ ଅଳ୍ପ ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ସୁଲଭ କମ୍ପ୍ୟୁଟିଂ ସୁବିଧା ଭାରତ ଉପଲବ୍ଧ କରାଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ମିଶନ ଦାୟିତ୍ୱପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତିକରଣ ଦିଗରେ ଭାରତକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇ ପାରିଛି। 2047 ସୁଦ୍ଧା ବିକଶିତ ଭାରତରେ ଡିଜିଟାଲ୍ ମୂଳଦୁଆ ପ୍ରସ୍ତୁତ କରିବାରେ ଏହି ମିଶନ ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଏସୀୟ କ୍ରୀଡ଼ା 2026 ଏବଂ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ବ୍ୟକ୍ତିଗତ ତଥା ଦଳଗତ ଭାବେ ଅଂଶଗ୍ରହଣ ପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏକ ଚୟନ ମାନଦଣ୍ଡ ପ୍ରସ୍ତୁତ କରିଛି। ପଦକ ଜିତିବାର ସମ୍ଭାବନା ଥିବା ଖେଳାଳିଙ୍କୁ କେବଳ ବହୁ ବିଭାଗୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଚାର କରାଯିବ। ଏଥିପାଇଁ ଏକ ସ୍ୱଚ୍ଛ ତଥା ସମନ୍ୱିତ ଢାଞ୍ଚା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଏସୀୟ କ୍ରୀଡ଼ା ସହିତ ପାରା ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ, ଯୁବ ଅଲମ୍ପିକ୍ସ ଏବଂ ଏସୀୟ ଯୁବ କ୍ରୀଡ଼ା ଭଳି ପ୍ରତିଯୋଗିତା ଏହି ମାନଦଣ୍ଡ କାର୍ଯ୍ୟକାରୀ କରାଯିବ। ତେବେ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଦ୍ୱାରା ସ୍ଥିର କରାଯାଇଥିବା ଯୋଗ୍ୟତା ମାନଦଣ୍ଡ କ୍ଷେତ୍ରରେ ମନ୍ତ୍ରଣାଳୟର ଏହି ମାର୍ଗଦର୍ଶିକା ପ୍ରଯୁଜ୍ୟ ହେବ ନାହିଁ। ପୁରୁଷ ଟି20 ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁପରଫୋର୍ ପର୍ଯ୍ୟାୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ମୁକାବିଲା ହେବ। ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଦଳ ସୁପରଫୋର୍ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ଗତକାଲି ରାତିରେ ଅନୁଷ୍ଠିତ ସୁପରଫୋର୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାକିସ୍ତାନ ଶ୍ରୀଲଙ୍କାକୁ 5 wicketରେ ପରାସ୍ତ କରିଛି। ଆଇଏସ୍ଏସ୍ଏଫ୍ ଜୁନିୟର ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତା ଲାଗି ଆଜିଠାରୁ ନୂଆଦିଲ୍ଲୀର ତୁଗ୍ଲାକ୍ବାଦସ୍ଥିତ ଡକ୍ଟର କର୍ମୀ ସିଂ ସୁଟିଂ ରେଞ୍ଜରେ ଆରମ୍ଭ ହେଉଛି। 15 ଅଲମ୍ପିକ୍ସ ଏବଂ 2 ଅଣ ଅଲମ୍ପିକ୍ ବର୍ଗ ଲାଗି ଆଗାମୀ ପିଢ଼ିର ପ୍ରତିଭାମାନେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ବିଶ୍ୱରେ ଏକ ସାଂସ୍କୃତିକ ଶକ୍ତି ଭାବରେ ଭାରତକୁ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ପିଏମ୍ ସ୍କାରକୀ ଇ ନିଲାମୀର 7ମ ସଂସ୍କରଣରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ଶକ୍ତି କ୍ଷେତ୍ର ପ୍ରତି କୃଷିର ବିବିଧତା ଦେଶର ଆବଶ୍ୟକତା ବୋଲି କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।